ତୁଳସୀ ଚଉରାମୂଳେ ଦୀପଟିଏ ଜଳୁଥାଏ, ଦୀପ ପୁଣି ଜଳୁଥାଏ ମନ୍ଦିର ବେଢ଼ାରେ।
ଜଳି ଜଳି ସମସ୍ତଙ୍କର ଶୁଭମନ ଆସୁଥାଏ, ଆଉ ସରି ଆସୁଥାଏ ତାର ଆୟୁଷ।
ନିଜକୁ ଅନ୍ୟ ପାଇଁ ନିଶେଷ କରିବାରେ ତାର ସୁଖ।
ସେଇଥିପାଇଁ ତ ସିଏ ମନ୍ଦିର ବେଢ଼ାର ଦୀପ, ଆଉ ସେଇ ଦୀପର ଶିଖାରେ ଜଳିଯାଏ କୋଟି ଜନ୍ମର ପାପ।
ଗରୁଡ଼ଙ୍କ ତଳେ ମୋତେ ଜଳେଇଲେ, ଗରୁଡ଼ଙ୍କ ତଳେ ମୋତେ ଜଳେଇଲେ, ମୁଁ ଜାଳିଦିଏ କୋଟି ପାପ।